ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫୁ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ପ୍ରାଣୀପାଳନ ଆଉ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମୌସୁମୀ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହେବା। ବୈଠକଟି କେନ୍ଦ୍ର ମହ୍ୟଚାଷ ପ୍ରାଣୀ ସମ୍ପଦ ଆଉ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଅଧ୍ୟକ୍ଷତା କରିବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ। ଇତି ବିଭାଗର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ସମୀକ୍ଷା କରାଯିବା ସହିତ କେନ୍ଦ୍ର ରାଜ୍ୟ ଭିତରେ ସମନ୍ୱୟକୁ ନେଇକରି ଆଲୋଚନା କରାଯିବା। ସୁଭଦ୍ରା ଯୋଜନା ଉପରେ ଜନସଚେତନତା ସୃଷ୍ଟି କରିବାର ଲାଗି ଆଜିଠାନୁ ହପ୍ତେ ତକ ରାଜ୍ୟର ଫି ବ୍ଲକ ଆଉ ଗ୍ରାମ ପଞ୍ଚାୟତମାନଙ୍କେ ସୁଭଦ୍ରା ସ୍ୱାଗତ ସପ୍ତାହ କରାଯିବା। ଏହି କାର୍ଯ୍ୟକ୍ରମଟି ବ୍ଲକ ସ୍ତରର ସବୁ ଅଧିକାରୀଙ୍କ ସହିତ ଅଙ୍ଗନବାଡ଼ି କର୍ମୀ ସୁପରଭାଇଜର ଏସ୍ଏଚ୍ଜି ସଦସ୍ୟା ଆଉ ଆଶାକର୍ମୀମାନେ ଗାଁ ଗାଁ ନ ସଭା କରିକି ଲୁକୁ ସୁଭଦ୍ରା ଯୋଜନା ବାବଦେ ସଚେତନ କରିବେ। ଏତାର ସହିତ ଘରେ ଘରେ ସୁଭଦ୍ରା ବିଷୟ ଉପରେ ରାଜ୍ୟର ଭିନ୍ ଭିନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଚିତ୍ରାଙ୍କନ ପ୍ରବନ୍ଧ ତର୍କ ରଙ୍ଗୋଲି ଆର୍ ଫଟୋଗ୍ରାଫି ପ୍ରତିଯୋଗିତା କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ ସଞ୍ଜବେଲ ତକ ରାଜ୍ୟର 45 ଲକ୍ଷ ମହିଳା ସୁଭଦ୍ରା ଯୋଜନାଥି ପଞ୍ଜିକରଣ କରିଛନ୍। ରାଜ୍ୟର ଭିନ୍ ଭିନ୍ ସବ୍ଡିଭିଜନର ଶୀତଲ ଭଣ୍ଡାର ଖୋଲାଯିବାର ବାବଦେ ଗୋଟିଏ ବୈଠକ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଯାଇଛି। ଏହି ବୈଠକଟି ଶୀତଲ ଭଣ୍ଡାର ସେବା ଯୋଗାଇ ଦେଉଥିବା ସଂସ୍ଥାମାନେ ଯୋଗ ଦେଇକରି ନିଜ ନିଜର ସଂସ୍ଥାର ସେବା ବିଷୟ କହିଥିଲେ। ଗୋଟିଏ ବିଦ୍ୟୁତ୍ ଚାଳିତ ଶୀତଲ ଭଣ୍ଡାର କମ୍ପାନୀ ଆଉ ଗୋଟିଏ ସୌରଚାଳିତ ଶୀତଲ ଭଣ୍ଡାର କମ୍ପାନୀ ନିଜର ସେବା ଜ୍ଞାନକୌଶଳ ଷ୍ଟୋରେଜ୍ କେପାସିଟି ଖର୍ଚ୍ଚ ଆକଳନ ବାବଦେ ମନ୍ତ୍ରୀଙ୍କୁ ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନେଇକରି ଭୁବନେଶ୍ୱର କୃଷି ଭବନର ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରୁଥିବାର ଗୋଟିଏ ବୈଷୟିକ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ। ଏଛେନ୍ ରାଜ୍ୟ ପାଖାପାଖି 5 ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଛି। ରାଜ୍ୟ ସରକାର ଅତ୍କାନୁ ଅତ୍କା ମୃତ୍ତିକା ପରୀକ୍ଷଣ ଲାଗି ଚେଷ୍ଟା କରୁଛନ୍। ଏଥିଲାଗି ସରକାର ମିସିନ୍ ସାହାସ୍ତି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରବାରକେ ଯୋଜନା କରୁଛନ୍। ଇଟା ହେଲେ କମ୍ ସମୟ ଭିତରେ ଚାଷୀ ନିଜର ଜମିର ପରୀକ୍ଷଣ ରିପୋର୍ଟ ପାଇପାରିବେ ବୋଲି ଏହି ବୈଷୟିକ ସଂସ୍ଥା କୃଷିମନ୍ତ୍ରୀଙ୍କୁ ଜଣାଇଥିଲେ। ଆଇବା ଦିନେ କୃଷକମାନଙ୍କ ଭିତରେ ଆଉ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣକେ ସହଜ କରିବାର ଲାଗି ଏଟା ବ୍ୟବହାର କରାଯିବା ବୋଲି କୃଷିମନ୍ତ୍ରୀ କହିଛନ୍ତି। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମକେ ଗଲାକାଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭାରମ୍ଭ କରିଛନ୍। ଇତି ଯୁକ୍ତ 2 ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରବେଶିକା ପରୀକ୍ଷା ଆଉ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ମାହାଲିଆ କୋଚିଂ ଦିଆଯିବା। ଦେଶର ଭିନ୍ ଭିନ୍ ରାଜ୍ୟର ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରଟି କାର୍ଯ୍ୟକାରୀ ହେଉଥିବା ଯୋଜନାମାନଙ୍କର ସଫଲ ଆଉ ସଶକ୍ତ ରୂପାୟନ ଉପରେ ଭୁବନେଶ୍ୱରର ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରର ଓଡ଼ିଶାର ପ୍ରୟାସକେ ପ୍ରଶଂସା କରାଯାଇଛି। ଗର୍ଭଧାରଣ କ୍ଷେତ୍ରଟି ଜାତୀୟ ହାର 18% ଥିବାର ବେଳେ ଓଡ଼ିଶାର ସେକ୍ସ ସର୍ଟେଡ୍ ସିମେନ୍ ଜରିଆଥି କୃତ୍ରିମ ପ୍ରଜନନ ବିକାଶ କାର୍ଯ୍ୟକ୍ରମଟି ଇଟା ପାଖାପାଖି 33% ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ପଶୁପାଳନ ଆଉ ଡାଇରୀ ବିଭାଗ ଆର୍ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଆନୁକୂଲ୍ୟଟି ଏହି ବୈଠକ ହୋଇଥିଲା। ଯୁକ୍ତ 2 ପରୀକ୍ଷା ଲାଗି ଆଇବା 18 ତାରିଖନୁ ଫର୍ମ ପୂରଣ ମୂଲ ହେବା। ଚଲତି ଶିକ୍ଷାବର୍ଷରେ ପରୀକ୍ଷା ଦେବାରକେ ଥିବା ଛାତ୍ରଛାତ୍ରୀମାନେ ଅକ୍ଟୋବର 1 ତାରିଖ ତକ ଫର୍ମ ପୂରଣ କରିପାରିବେ। ଏହି ସମୟ ଭିତରେ କେନ୍ସି ଜରିମାନା ଦେବାରକେ ନାଇଁ ପଡ଼େ। ସେନ୍ତା ଅକ୍ଟୋବର 4-14 ତାରିଖ ଭିତରେ 200 ଟଙ୍କା ଜରିମାନା ଦେଇକରି ଫର୍ମ ପୂରଣ କରିପାରିବେ। ଏହି ଦୁଇ କେପେ ଫର୍ମ ପୂରଣ ନାଇଁ କରିଥିବା ଛାତ୍ରଛାତ୍ରୀମାନେ ନଭେମ୍ବର 11-18 ତାରିଖ ଭିତରେ 600 ଟଙ୍କା ଜରିମାନା ଦେଇକରି ଫର୍ମ ପୂରଣ କରିପାରିବେ। ଏହି ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫୁ ଗଲାକାଲି ବିଜ୍ଞପ୍ତି ବାହାରିଛି। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ ଇଲାକାର କରଡୋଲା ଗାଁକେ ଗଲାକାଲି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯାଇଥିଲେ। ସେନ ଭିନ୍ ଭିନ୍ ସମସ୍ୟା ନେଇକରି ଗାଁର ସମ୍ବଲପୁରୀ ହସ୍ତତନ୍ତ ବୁଣାକାରମାନଙ୍କ ସାଙ୍ଗେ ସେ ଆଲୋଚନା କରିଛନ୍। ଆଗନୁ ପ୍ରସ୍ତାବିତ 75 ଲକ୍ଷ ଟଙ୍କା ଖର୍ଚ୍ଚାତି ବୁଣାକାରମାନଙ୍କ ଲାଗି ତିଆରି ହେବାରକେ ଥିବାର ଗୋଟିଏ ବଡ଼ ପ୍ରକଳ୍ପ କାମକେ ଜଲ୍ଦି କରବାରକେ ସେ ଜାଗା ପରିଦର୍ଶନ କରିଥିଲେ। ଇତାର ଉତ୍ତରୁ କରଡୋଲା ଗାଁର ନୂଆ ଗୁରୁବାର ସାପ୍ତାହିକ ବଜାରର ଉଦ୍ଘାଟନ କରିଥିଲେ। ମହାନଦୀର ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଡ୍ୟାମ୍ନୁ ଆଜି ସକାଳ ବେଳା 6 ବଜେ ସୁଲହଟା ସୁଇସ୍ ଗେଟ୍ ଦେଇକରି ହାରାହାରି 3,02,895 କ୍ୟୁସେକ୍ ପାଇଁ ଛଡ଼ାଯାଉଛି। ଏହି ସମୟଟି ଡ୍ୟାମ୍ ଭିତରକେ 3,41,014 କ୍ୟୁସେକ୍ ପାଇଁ ଆସୁଛି। ଡ୍ୟାମ୍ର ଜଳସ୍ତର 628.29 ଫୁଟ ରହିଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଆର୍ ଇତାର ଆଖରପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଇତାର ପ୍ରଭାବଟି ଆଜି ସୁନ୍ଦରଗଡ଼ ସହିତ 14 ଜିଲ୍ଲାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। এছনির আঞ্চলিক খবর ইনু শেষ হল আরবেলর আঞ্চলিক খবর শুনিপারে রাতের সাত বাজিকি দুই মিনিট জুহার।